देवाय ओम नमो भगवते वासुदेवाय ओम नमो भगवते वासुदेवाय। श्रीमद्भागवतम दशम स्कंद तृतीय अध्याय श्लोक 47 ततः सौरीर्भगवत प्रचोदिता सूतं समादाय सुतिका गृहात् यदा बहिर्गन्तुं येष तर्हि यदा या योगमाया जनिनन्दजाया। हरे कृष्ण। श्रीमद्भागवतं दशमस्कन्ध तृतीयाध्याय श्लोक 47 रे सुखदेव गोस्वामी भगवान लीला को वर्णना करछन्ति। ଭଗବାନ ଯେଉଁଭଳି ଭାବରେ ଆବିର୍ଭାବ ହେଲେ କଂସର ବନ୍ଦୀଶାଳାରେ ଭାଦ୍ର ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥି ରାତି ଅର୍ଦ୍ଧରେ ଭଗବାନ ଆବିର୍ଭାବ ହୋଇଥିଲେ। ତେଣୁ ଏହିସବୁ ଭଗବାନ ଯେଉଁ ବିଷ୍ଣୁ ରୂପରେ ଆବିର୍ଭାବ ହୋଇଥିଲେ ଶଙ୍ଖଚକ୍ର ଗଦା ପଦ୍ମ ଧାରଣ କରି ତାଙ୍କୁ ଦେଖି ଆମେ ଗତକାଲି କହିଥିଲୁ କିଭଳି ଭାବରେ ବସୁଦେବ ଭଗବାନ ସବୁ ସ୍ତୁତି କରିଛନ୍ତି। ତାପରେ ଦେବକୀ ମୂର୍ଚ୍ଛା ହେଇଯାଇଥିଲେ, ଦେବକୀଙ୍କର ପୁଣି ଆସିଲା, ତାଙ୍କର ଚେତନା ଆସିଲା। ଆସିଲା ପରେ ମାନେ ସିଏ ପ୍ରକୃତିସ୍ଥ ହେଇକରି ତାପରେ ଭଗବାନଙ୍କୁ ସିଏ ମଧ୍ୟ ସ୍ତୁତି କଲେ। ତାପରେ ଯେତେବେଳେ ଭଗବାନଙ୍କୁ ଏଇଭଳି ଭାବରେ ପ୍ରାର୍ଥନା କଲେ ଯେ ଆପଣ ନରଶିଶୁ ହେଇଯାଆନ୍ତୁ, ଏଇଭଳି ଭଗବାନ ରାମଚନ୍ଦ୍ର ଯେତେବେଳେ ଆବିର୍ଭାବ ହେଇଥିଲେ କୌଶଲ୍ୟା ମା ମଧ୍ୟ ସେ କଥା କହିଥିଲେ। ତେଣୁ ଭଗବାନ ପ୍ରାକୃତ ବହୁବ ବୋଲି ଗତକାଲି ଆମେ ଶୁଣୁଥିଲେ, ପ୍ରାକୃତ ଶିଶୁ ହେଇଗଲେ, କିନ୍ତୁ ପ୍ରାକୃତ ନୁହଁ, ସେ ହେଉଛନ୍ତି ଅପ୍ରାକୃତ। ସେ ଶରୀରରେ ମଧ୍ୟ ସେ ସବୁକିଛି କରିପାରିବେ, ସଚ୍ଚିଦାନନ୍ଦମୟ ଶରୀର ଭଗବାନଙ୍କର। ତେଣୁ ଏଇଠି କୁହାହେଉଛି ଶ୍ଲୋକରେ ତତଶ୍ଚ ସୌରୀ ତତ, ତାପରେ କ'ଣ ହେଲା ନା ସୌରୀ, ସୌରୀ ହେଲେ ଏ ସୁରସେନଙ୍କ ପୁତ୍ର, ଇଏ ହେଉଛନ୍ତି ବସୁଦେବ ସୁରସେନଙ୍କ ପୁତ୍ର। ଏମାନେ ସବୁ ଚନ୍ଦ୍ରବଂଶରେ ଆସୁଛନ୍ତି। ସୌରୀ ଭାଗବତ ପ୍ରଚୋଦିତ, ଭଗବାନ ଯେଉଁ ଭାବରେ କହିଥିଲେ ସେଇଭଳି ଭାବରେ ସେ କାର୍ଯ୍ୟ କଲେ। ଇଏ ହେଉଛି ଭକ୍ତଙ୍କର ଲକ୍ଷଣ, ଭଗବାନ ଯାହା କହିବେ ସେ ଅନୁସାରେ କାର୍ଯ୍ୟ କରିବେ। ଯଦି ସେ ଚିନ୍ତା କରିବେ ଏମିତି ମୁଁ ବନ୍ଧା ହେଇକି ରହିଛି ଆଉ କେମିତି ଏଇଟା ନେବି, ଏଇଭଳି ଭାବରେ ଯଦି ଚିନ୍ତା କରିଥାନ୍ତି ତାହେଲେ ହେଇପାରିନଥାନ୍ତା। କିନ୍ତୁ ଭଗବାନ କଥାରେ ବିଶ୍ୱାସ ରହିଛି, ଇଏ ହେଉଛି ବିଶ୍ୱାସ ହେଉଛି ବହୁତ ଇମ୍ପୋର୍ଟାଣ୍ଟ, ଏଠାରେ ବହୁତ ଗୁରୁତ୍ୱପୂର୍ଣ୍ଣ ବିଶ୍ୱାସ। ଭଗବାନ ଯାହା କହିଛନ୍ତି ତା ହିଁ ହେବ, ଏ ବିଶ୍ୱାସ, ଏ ଭକ୍ତମାନଙ୍କର ବିଶ୍ୱାସ ରହିଛି। ଏଇଟା ବର୍ଣ୍ଣନା କରାଯାଇଛି ଯେ ଅବଶ୍ୟ ରଖିବେ କୃଷ୍ଣ ବିଶ୍ୱାସ ପାଳନ, ଯେଉଁମାନେ ଷଡ଼ାଙ୍ଗ ଶରଣାଗତି ରହିଛି ତା ଦେହରୁ ଗୋଟିଏ ଅଙ୍ଗ ହେଉଛି ଏଇ ବିଶ୍ୱାସ, ଭଗବାନ ଯାହା କହିବେ ତା ହିଁ ସତ୍ୟ। ଯେମିତି ଆମେ ଦେଖୁଛେ ଭଗବତ ଗୀତାରେ ଅର୍ଜୁନ କହିଲେ ପ୍ରଭୁ ଆପଣ ଯାହା କହୁଛନ୍ତି ସେଇଟାକୁ ସତ୍ୟ ମୁଁ ବୋଲି ଗ୍ରହଣ କରୁଛି। ଭଗବତ ଗୀତାରେ ଭଗବାନ ଅର୍ଜୁନ ପ୍ରାର୍ଥନାରେ ସେ କହିଛନ୍ତି ଯେ ରୀତଂ ମାନି, ଯାହା ଆପଣ କହିଛନ୍ତି ସେଇଟା ମୁଁ ସତ୍ୟ ବୋଲି ଗ୍ରହଣ କରୁଛି। ଦଶମ ଅଧ୍ୟାୟରେ ସେଇଟା କହିଛନ୍ତି ସର୍ବମେତଂ ରୀତଂ ମାନି ଜନ୍ମାଙ୍ଗ ବଦସି କେଶବ ନହିଁ ତେ ଭଗବାନ ବ୍ୟକ୍ତିଙ୍କୁ ବିଦୁର ଦେବା ନ ଦାନବା। ସର୍ବମେତଂ ଭଗବାନ ଯାହା ସବୁ କହୁଛନ୍ତି ଭଗବତ ଗୀତାରେ ମନଗଢ଼ା ଜିନିଷ, ଭଗବାନ ସେ ତା ଦେହରେ କୌଣସି ଦୋଷ ତ୍ରୁଟି ନାହିଁ। ବଦ୍ଧ ଜୀବ ମୁକ୍ତ ଜୀବ ଭିତରେ ତଫାତ୍ ହେଉଛି ଏଇଟା, ମୁକ୍ତ ଜୀବ ଯାହା କୁହନ୍ତି ତାଙ୍କର ବଦ୍ଧ ଜୀବର ଚାରୋଟି ଦୋଷ ରହିଛି, ସେ ହେଉଛି କ'ଣ କ'ଣ ନା ଭ୍ରମ ପ୍ରମାଦ ବିପ୍ରଲିପ୍ସା କରଣ ପାଠବ, ତାଙ୍କର ଭୁଲ ରହିଛି। ଏବଂ ଗୋଟେ ଜିନିଷକୁ ସେ ଆଉ ଗୋଟେ ଜିନିଷ ବୋଲି ଭାବିବେ, ପ୍ରମାଦ ବିପ୍ରଲିପ୍ସା କହିଲେ ଠକିବା ମନୋବୃତ୍ତି, ଏବଂ କରଣ ପାଠବ କହିଲେ ଇନ୍ଦ୍ରିୟମାନଙ୍କର ଶକ୍ତି, ସୀମିତ ଶକ୍ତି। କିନ୍ତୁ ଭଗବାନ ଏବଂ ଆର୍ଯ୍ୟ ବିଜ୍ଞ ବାକ୍ୟ ନାହିଁ ଦୋଷ, ଏଇସବୁ ବୋଲି କୁହାଯାଏ। ଯେଉଁମାନେ ବୈଦିକ ନୀତି ଅନୁସାରେ ଜୀବନଯାପନ କରନ୍ତି ତାଙ୍କର ଏସବୁ ଦୋଷ ନାହିଁ, ବିଦ୍ୱାନ ବ୍ୟକ୍ତିମାନଙ୍କର ଏସବୁ ଦୋଷ ନଥାଏ। ତେଣୁ ଭଗବାନ ଯାହା କହୁଛନ୍ତି ସେଇଟାକୁ ସେ ବିଶ୍ୱାସ କଲେ। ତେଣୁକରି ତତସ୍ଥ ସୌରି ଭାଗବତ ପ୍ରଚୋଦିତ, ଭଗବାନ ପ୍ରଚୋଦିତ। ପ୍ରଚୋଦିତ ହେଉଛି ଭଗବାନ ଯାହା ସବୁ ଆ ପୂର୍ବରୁ କହିଥିଲେ, ତମେ ତ ନେଇକି ନନ୍ଦ ମହାରାଜଙ୍କର କୂଳରେ ଛାଡ଼ିକିରି ଆସ, ଏସବୁ କଥାକୁ ଭଗବାନଙ୍କର କଥାକୁ ପାଳନ କରିବା ପାଇଁ ସେ ଚେଷ୍ଟା କଲେ। ତେଣୁ ସୁତଂ ସମାଦାୟ ସ୍ୱଶ୍ରୁତିକା ଗୃହାତ୍। ସୁତଂ ଯେତେବେଳେ କୃଷ୍ଣଙ୍କୁ ନେଉଛନ୍ତି, ତାଙ୍କର ନାମକରଣ ହେଇନି, ସୁତଂ ବୋଲି କୁହାଯାଇଛି, ନିଜର ପୁତ୍ର ବୋଲି ଜ୍ଞାନ କରିକି ବସୁଦେବ ନେଉଛନ୍ତି, ଆଉ ଭଗବତ ଜ୍ଞାନ ଆସୁନାହିଁ, ପୁତ୍ର ବୋଲି ନେଉଛନ୍ତି, ସୁତଂ ଶବ୍ଦ ବ୍ୟବହାର କରାଗଲା। ତେଣୁ ସୁତଂ ସମାଦାୟ, ନିଜ ପୁତ୍ରକୁ ସମ୍ୟକ ରୂପରେ ଆଦାୟ ନିଜ ହାତରେ ଧରିଲେ, ଯେତେବେଳେ ହାତ ଧରିଲେ ସେଇଟା ବର୍ଣ୍ଣନା କରାଯାଇଛି ଯେ ସୁତଂ ସମାଦାୟ ସେ ବୈଠକ ସୁତଂ ସମାଦାୟ ସ୍ୱଶ୍ରୁତିକା ଗୃହାତ୍। ସ କହିଲେ ସେ ବସୁଦେବ ସୌରି, ସିଏ ଶ୍ରୁତିକା ଗୃହାତ୍, ସେ ଯେଉଁ ପୁତ୍ର ଜନ୍ମ ହେଇଛନ୍ତି ସେଇଟା ଶ୍ରୁତିକା ଗୃହ ଭଳି ରହିଛନ୍ତି ବର୍ତ୍ତମାନ, ସେଇଠୁ ବର୍ତ୍ତମାନ ଭଗବାନଙ୍କୁ ନେବେ। ଯଦା ବହିର୍ଗନ୍ତୁମ୍ ଇହେ ସ, ତେଣୁ ଯେତେବେଳେ ହାତରେ ଧରିକିରି ଯିବା ପାଇଁ ଚିନ୍ତା କରୁଛନ୍ତି, ବହିର୍ଗନ୍ତୁମ୍ ବାହାରକୁ ଯିବା ପାଇଁ ଇହେ ସ କହିଲେ ଇଚ୍ଛା କରୁଛନ୍ତି, ସେହି ସମୟରେ ତରି ଅଜା, ସେହି ସମୟରେ ଅଜା କହିଲେ ଭଗବାନଙ୍କର ଯୋଗ ମାୟା, ଅଜା ଭଗବାନ ଯୋଗ ମାୟା, ଇଏ ଯା ଯୋଗ ମାୟା ଅଜନୀ ନନ୍ଦ ଯାୟା, ଯୋଗ ମାୟା ଭଗବାନଙ୍କ ଦୁଇ ପ୍ରକାର ମାୟା ରହିଛନ୍ତି, ଗୋଟେ ହେଉଛି ଯୋଗ ମାୟା, ଗୋଟେ ହେଉଛି ବହିରଙ୍ଗା ମାୟା। ଭଗବାନଙ୍କର ଯେଉଁମାନେ ଭକ୍ତ ସେମାନେ ଯୋଗ ମାୟା ଅଧୀନରେ ରହିଥାନ୍ତି। ଯୋଗ ମାୟା କହିଲେ ଭଗବାନଙ୍କର ଅନ୍ତରଙ୍ଗ ଶକ୍ତି, ଯେଉଁଥିରେ ଏ ତିନୋଟି ଗୁଣ ନଥାଏ, ସତ୍ୱ ରଜ ତମ, ଏ ତିନୋଟି ଗୁଣ ନଥାଏ, ଇଏ ହେଉଛି ଭଗବାନଙ୍କର ଅନ୍ତରଙ୍ଗ ଶକ୍ତି। ମହାତ୍ମାମାନେ ଏଇ ଯୋଗ ମାୟା ଅଧୀନରେ ରହିଥାନ୍ତି। ଭଗବତ ଗୀତା ନବ ମଧ୍ୟରେ ଭଗବାନ କହିଛନ୍ତି ଯେ ମହାତ୍ମାନୁ ମାଙ୍କ ପାର୍ଥ ଦୈବିଂ ପ୍ରକୃତି ମାଶ୍ରିତା, ମହାତ୍ମାମାନେ ଭଗବାନଙ୍କର ଏଇ ଦୈବୀ ପ୍ରକୃତି ବା ଅନ୍ତରଙ୍ଗ ଶକ୍ତି ଅଧୀନରେ ଥାଆନ୍ତି। ତେଣୁ ସାଧାରଣତଃ ଲୋକମାନେ ବୁଝିପାରନ୍ତି ନାହିଁ ମହାତ୍ମାଙ୍କୁ, ମହାତ୍ମା କହିଲେ ସେମାନେ ଭାବନ୍ତି ସେମାନେ ମଧ୍ୟ ଆମ ଭଳି ମନୁଷ୍ୟ, କିନ୍ତୁ ତାଙ୍କ ଭିତରେ ଆମ ଭଳି ମନୁଷ୍ୟ ହେଲେ ମଧ୍ୟ ତାଙ୍କ ଭିତରେ ତଫାତ୍ ରହିଛି। ଆମର ଶ୍ରୀଶ୍ରୀମଦ ଗୌରବନ୍ଦ ସେ ମହାରାଜ କହନ୍ତି ଆମେ କେମିତି ଜାଣିବା ମହାତ୍ମାଙ୍କୁ, ଚକ୍ଷୁ ମାଧ୍ୟମରେ ଦେଖିହେବ ନାହିଁ, ଚକ୍ଷୁ ମାଧ୍ୟମରେ ଦେଖିଲେ ଲାଗିବ ସେ ଆମ ଭଳି, କିନ୍ତୁ କର୍ଣ୍ଣ ମାଧ୍ୟମରେ ତାଙ୍କୁ ଜାଣିବା, ସେ କଥା କହିବେ, ଯେତେବେଳେ କଥା କହିବେ ସେ ଭଗବାନ କଥା ହିଁ କହିବେ, ଏଇଥିରୁ ଆମେ ଜାଣିବା ଯେ ସେ କେଉଁ ସ୍ତରର ମହାତ୍ମା କି ବଦ୍ଧ ଆତ୍ମା, ଦୁଇ ପ୍ରକାର ଜୀବ ରହିଛନ୍ତି ଭୌତିକ ଜଗତରେ। ଦ୍ୱାବି ମୋ ପୁରୁଷ ଲୋକେ କ୍ଷେରସା କ୍ଷୀର ଏବଚ କ୍ଷେର ସର୍ବାଣି ଭୂତାନି କୁଟସ୍ଥ ଅକ୍ଷର ଉଚ୍ଚତେ, ଦୁଇ ପ୍ରକାର ବ୍ୟକ୍ତି ଭୌତିକ ଜଗତରେ ରହିଛନ୍ତି, ଗୋଟେ ହେଉଛନ୍ତି କ୍ଷର ଆଉ ଗୋଟେ ହେଉଛନ୍ତି ଅକ୍ଷର। କ୍ଷର ସର୍ବାଣି ଭୂତାନି, ସମସ୍ତ ଜୀବ ହେଉଛନ୍ତି କ୍ଷର, ତାଙ୍କର ପତନ ହୋଇଯାଇଛି, ସେମାନେ ବନ୍ଦୀ ହୋଇକି ରହିଛନ୍ତି, କିନ୍ତୁ ଯେଉଁମାନେ ମୁକ୍ତ ଜୀବ ସେମାନେ କୁଟସ୍ଥ, ସେମାନେ ଅକ୍ଷର ବୋଲି କୁହା, ତାଙ୍କର ପତନ ହୋଇନାହିଁ। ତେଣୁ ଯେଉଁମାନେ ଭଗବାନଙ୍କର ଭକ୍ତ ସେମାନେ ଏଇ ଯୋଗମାୟା ଅଧୀନରେ ରହିଥାନ୍ତି, ତେଣୁ ସେମାନେ ଭଗବାନଙ୍କୁ ସବୁବେଳେ ଆରାଧନା କରନ୍ତି, ସେମାନେ କେବେ ହେଲେ ଭଗବାନ ବୁଲନ୍ତି ନାହିଁ। ଯେଉଁ ଆମେ ଦେଖୁଛେ ବସୁଦେବ ମଧ୍ୟ ସେଇଭଳି ଭାବରେ ଜଣେ ମହାତ୍ମା, ବସୁଦେବ ଯେତେବେଳେ ଜନ୍ମଗ୍ରହଣ କଲେ ଆମେ କହୁଥିଲେ ତିନି ଜନ୍ମ କଥା ଭଗବାନ କହିଥିଲେ, ପୂର୍ବରୁ ସେ ଥିଲେ ସୁତପା ଏବଂ ପୃଷ୍ଣୀ ଥିଲେ, ସେ ସମୟରେ ସେ ବହୁତ ଭଗବାନ ପ୍ରାପ୍ତ ଭାବେ 12,000 ବର୍ଷ ଧରି ତପସ୍ୟା କରିଥିଲେ, ଏବଂ ତାପରେ ସେ ପୁଣି ହେଲେ କଶ୍ୟପ ଏବଂ ଅଦିତି ରୂପରେ ଆସିଲେ, ସ୍ୱାମୀ ସ୍ତ୍ରୀ ଦୁଇ ଜଣ, କଶ୍ୟପ ଇଏ ଭଗବାନ ବାମନ ଦେବଙ୍କର ପିତା ହେଲେ, ଏଇଟା ଆମେ କହୁଥିଲେ ସେ, ତାପରେ ବର୍ତ୍ତମାନ ବସୁଦେବ ରୂପରେ ଆସନ୍ତି, ଯେତେବେଳେ ବସୁଦେବ ରୂପରେ ଜନ୍ମଗ୍ରହଣ କଲେ ବର୍ଣ୍ଣନା କରାଯାଇଛି ସେହି ସମୟରେ ଦେବତାମାନେ ଆକାଶରେ ଦୁନ୍ଦୁଭି ନାଦ କରୁଥିଲେ, ତେଣୁ ବସୁଦେବଙ୍କର ଗୋଟେ ନାମ ହେଉଛି ଆନକ ଦୁନ୍ଦୁଭି, ବସୁଦେବ ପ୍ରସିଦ୍ଧ ଭଗବାନଙ୍କ ପିତା ଆବିର୍ଭାବ ହେଲେ, ଭଗବାନ ଆବିର୍ଭାବ ହେବା ପୂର୍ବରୁ ଭଗବାନଙ୍କର ଯେଉଁମାନେ ପିତା ମାତା ଇତ୍ୟାଦି ଯେଉଁମାନେ ରହିଛନ୍ତି, ଯେଉଁମାନେ ତାଙ୍କଠାରୁ ବୟସରେ ଅଧିକ, ସେମାନେ ସବୁ ପ୍ରଥମେ ଆସନ୍ତି, ତାପରେ ଭଗବାନ ଆସନ୍ତି। ତେଣୁ ଭଗବାନ ପ୍ରଥମେ ସେମାନଙ୍କୁ ପଠାନ୍ତି, ସେମାନେ ଆସିକରି ଭୌତ ଜଗତରେ ଭଗବାନଙ୍କ ଲୀଳା ପାଇଁ ପ୍ରସ୍ତୁତି କରନ୍ତି। ତେଣୁ ବସୁଦେବ ଯେତେବେଳେ ଜନ୍ମଗ୍ରହଣ କରିଥିଲେ, ସେହି ସମୟରେ ଦେବତାମାନେ ଆନନ୍ଦରେ ଏ ଦୁନ୍ଦୁଭି ନାଦ କରିଥିଲେ, ସେଥିପାଇଁ ତାଙ୍କର ନାମ ହେଉଛି ଆନନ୍ଦ ଦୁନ୍ଦୁଭି। ବସୁଦେବ ପ୍ରସିଦ୍ଧ ବ୍ୟକ୍ତି ଥିଲେ। ବସୁଦେବ ଶବ୍ଦର ଅର୍ଥ ହେଉଛି ଶୁଦ୍ଧ ସତ୍ତ୍ୱ। ଶୁଦ୍ଧ ସତ୍ତ୍ୱ ଭୌତିକ ଜଗତରେ ଏ ଯେଉଁ ଗୁଣ ରହିଛି ସତ୍ତ୍ୱ ରଜତମ, ଏ ସତ୍ତ୍ୱଟା ମିଶ୍ରିତ ହୋଇଯାଉଛି, ରଜତମ ଗୁଣ ଦ୍ୱାରା ମିଶ୍ରିତ ହୋଇଯାଉଛି। କିନ୍ତୁ ବସୁଦେବ ଶବ୍ଦର ଅର୍ଥ ଭାଗବତ ଚତୁର୍ଦ୍ଦଶ ସ୍କନ୍ଧରେ ବର୍ଣ୍ଣନା କରାଯାଇ ଶିବଜୀ କହିଛନ୍ତି ପାର୍ବତୀଙ୍କୁ, ସତୀଙ୍କୁ କହିଛନ୍ତି, ସତୀଙ୍କୁ କହିଛନ୍ତି ଯେ ସତ୍ୱଂ ବିଶୁଦ୍ଧମ ବସୁଦେବ ଶବ୍ଦିତମ ଯଦିୟତେ ତତ୍ର ପୁମାନ ପାବୃତା ସତ୍ୱେଚ ତସ୍ମିନ୍ ଭଗବାନ ବାସୁଦେବେ ହି ଅଧ୍ୟକ୍ଷ ମେ ନମସା ବିଧିୟତେ। ସତ୍ୱଂ ବିଶୁଦ୍ଧମ ବସୁଦେବ ଶବ୍ଦିତମ, ବିଶୁଦ୍ଧ ସତ୍ୱକୁ ବସୁଦେବ ବୋଲି କୁହାଯାଏ। ତେଣୁ ବସୁଦେବ ସ୍ତରକୁ ଯିଏ ଯିବେ ସିଏ ଭଗବାନଙ୍କୁ ପ୍ରାପ୍ତ ହେବେ, ସେମାନେ ଶୁଦ୍ଧ ସତ୍ୱ ସ୍ତରରେ ଥାଆନ୍ତି। ବସୁଦେବ ଶବ୍ଦ ଯଦି ଏତେ ତତ୍ର ପୁମାନ ଅପାବୃତା, ଏ ଶୁଦ୍ଧ ସତ୍ୱକୁ ଗଲେ ଯିବ, ଯେଉଁ ବନ୍ଦୀ ହୋଇକି ରହିଛି ତିନି ଗୁଣ ଭିତରେ, ସେ ତିନି ଗୁଣରୁ ଉର୍ଦ୍ଧ୍ୱକୁ ଯିବ। ଯଦି ପୁମାନ ସତ୍ୱଂ ଚ ତସ୍ମିନ୍ ଭଗବାନ ବାସୁଦେବେ ହି ଅଧ୍ୟକ୍ଷ ମେ ନମସା ବିଦେଶ। ଶିବଜୀ ସବୁବେଳେ ଭଗବାନଙ୍କର ସବୁବେଳେ ଧ୍ୟାନ କରନ୍ତି। ଶିବଜୀ ପଞ୍ଚମ ମୁଖରେ ଭଗବାନଙ୍କ ନାମ ଗାନ କରନ୍ତି ସବୁବେଳେ। ତେଣୁ ଇଏ ଯେଉଁ ଦକ୍ଷଙ୍କର ଯଜ୍ଞରେ ଶିବଜୀ ଯେତେବେଳେ ତାଙ୍କୁ ପ୍ରଣାମ କରିନଥିଲେ, ସେଥିପାଇଁ ସେ ବହୁତ କ୍ରୋଧ ପ୍ରକାଶ କରିକିରି ତାଙ୍କୁ ସବୁ ଅଭିଶାପ ଦେଇଥିଲେ, ଚତୁର୍ଥ ସ୍କନ୍ଧ ତୃତୀୟ ଅଧ୍ୟାୟରେ ସବୁ ବର୍ଣ୍ଣନା କରାଯାଇଛି। ତେଣୁ ଶିବଜୀ ସବୁବେଳେ ଭଗବାନଙ୍କୁ ଧ୍ୟାନ କରନ୍ତି, ଭଗବାନ ଧ୍ୟାନ କରନ୍ତି, ଭଗବାନଙ୍କୁ ପ୍ରଣାମ କରନ୍ତି, ସବୁବେଳେ ପ୍ରଣାମ କରନ୍ତି, ଆଉ ଅଲଗା ପ୍ରଣାମ କରିବାର ଆବଶ୍ୟକତା ନାହିଁ। କିନ୍ତୁ ଏଇଟାକୁ ଦକ୍ଷ ବୁଝିପାରିଲେ ନାହିଁ, ସେ କହିଲେ ମୋର ଜ୍ୱାଇଁ ହେଇକି ମୋତେ ପ୍ରଣାମ କଲେ ନାହିଁ କହିକିରି କ୍ରୋଧ ପ୍ରକାଶ କରି ତାଙ୍କୁ ସବୁ ଅଭିଶାପ ପ୍ରଦାନ କଲେ। ତା ପାଇଁ ତାଙ୍କର ସବୁ ବହୁତ ଅସୁବିଧା ହେଲା, ତାଙ୍କର ସବୁ ସେ ମୃତ୍ୟୁବରଣ କଲେ, ଏସବୁ କଥା ବର୍ଣ୍ଣନା କରାଯାଇ। ତାପରେ ବା ଶିବଜୀଙ୍କ କୃପାରୁ ସେ ଗୋଟେ ମସ୍ତକ ପ୍ରାପ୍ତ ହେଲା, ଯେଉଁଟା ଛେଳିର ମସ୍ତକ, ଛାଗର ମସ୍ତକ। ତାପରେ ନା ଛାଗ ମସ୍ତକ ସେଇ ଦକ୍ଷ ହୋଇକି ରହିଲେ, ଛାଗ ହୟଗ୍ରୀବ ହେଉଛନ୍ତି ଘୋଡ଼ା, ଆଉ ସିଏ ଛେଳିର ମସ୍ତକ ପ୍ରାପ୍ତ ହୋଇକି ରହିଲେ। ତାପରେ ସେ ଶରୀରକୁ ତ୍ୟାଗ କରିକିରି ଯେଉଁ ରହିଛନ୍ତି ପ୍ରଚେତାମାନଙ୍କ ପୁତ୍ର ହୋଇକି ଆସିଲେ ଦକ୍ଷ, ତାଙ୍କ ବିଷୟରେ ଭାଗବତ ଷଷ୍ଠ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, କିଭଳି ଭାବରେ ସେ ପୁଣି ପୁତ୍ର ସନ୍ତାନ ଯାହାତ କଲେ, 10,000 ପ୍ରଥମେ ପୁତ୍ର ଯାହାତ କରିଥିଲେ, ଏସବୁ କଥା ରହିଛି। ତେଣୁ ଏ ବସୁଦେବ ଶବ୍ଦ ଶିବଜୀ ଏମାନେ ସବୁ ବସୁଦେବ ସ୍ତରରେ ଥାଆନ୍ତି, ବସୁଦେବ କହିଲେ ଶୁଦ୍ଧ ସତ୍ୱ ସ୍ତର। ତେଣୁ ବସୁଦେବ ମଧ୍ୟ ସେହିଭଳି ଭାବ ସ୍ତରରେ ଥିଲେ, ଯେଉଁଥିପାଇଁ ଭଗବାନ ତାଙ୍କ ପୁତ୍ର ରୂପରେ ଆସିଲେ, ଭଗବାନଙ୍କ ପୁତ୍ର ପିତା, ପୁତ୍ରଙ୍କ ପିତା ମଧ୍ୟ ସେହିଭଳି ଭାବରେ ତାଙ୍କର ଗୁଣ ସବୁ ରହିଛି, ଭଗବାନ ଭଳି ଗୁଣ ତାଙ୍କର ରହିଛି। ଆମର କୁହାଯାଏ ଯଶସ୍ତି ଭକ୍ତିରେ ଭଗବତୀ ଅକିଞ୍ଚନ ସର୍ବେ ଗୁଣେଇ ତତ୍ର ସମାସତି ସୁରା, ଏଣେ ଭଗବାନଙ୍କର ଭକ୍ତ ହେଲା ମାନେ ସବୁ ଦେବତାମାନଙ୍କର ଭଲ ଗୁଣ ଆସି ପହଞ୍ଚିବ। ବସୁଦେବ ସେହି ସ୍ତରରେ ଥିଲେ, ତେଣୁ ବସୁଦେବଙ୍କର କଥା ଏଇଠି କହୁଛନ୍ତି। ସେ ଯେତେବେଳେ ଭଗବାନଙ୍କୁ ଧାରଣ କରିକିରି ହସ୍ତରେ ଯିବା ପାଇଁ ବସୁଛନ୍ତି, ଯଦି ଯଦା ବହିର୍ଗନ୍ତୁମ ଇଏ ସତରି, ସେହି ସମୟରେ ଅଜା ଭଗବାନଙ୍କ ଅନ୍ତରଙ୍ଗ ଶକ୍ତି ଯାହା ଯୋଗମାୟା, ଇଏ ହେଉଛନ୍ତି ଯୋଗମାୟା, ଇଏ ରାଧାରାଣୀ ଯୋଗମାୟା, ଭଗବାନଙ୍କର ଅନ୍ତରଙ୍ଗ ଶକ୍ତି ରାଧାରାଣୀ ଆଉ ଗୋପୀମାନେ ଏମାନେ ସବୁ ଅନ୍ତରଙ୍ଗ ଶକ୍ତି ଭଗବାନଙ୍କର, ଏସବୁ ଯୋଗମାୟା। ଏମାନେ ଅଜନୀ ନନ୍ଦ ଯାହାୟା, ନନ୍ଦଙ୍କର ପତ୍ନୀ ଯଶୋଦାଙ୍କର ପୁତ୍ର କନ୍ୟା ରୂପରେ ଇଏ ଜାତ ହେଇଥିଲେ ସେହି ସମୟରେ, ଯୋଗ ମାୟା ଅଜନୀ ଯା, ଯୋଗ ମାୟା ଅଜନୀ ନନ୍ଦ ଯାହାୟା, ନନ୍ଦଙ୍କର ଯାୟା, ନନ୍ଦଙ୍କର ପତ୍ନୀ ଯଶୋଦା। ତେଣୁ ଏଠି ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ତାଙ୍କ ଭାଷାରେ କହିଲେ, ପ୍ରଭୁପାଦ ମଧ୍ୟ ଏଇଟାକୁ ନେଇ ଏ ମାନେ ପ୍ରଭୁପାଦ ନୁହଁ ତ, ପ୍ରଭୁପାଦଙ୍କର ଯେଉଁ ଶିଷ୍ୟମାନେ ଏଇଟାକୁ କହିଛନ୍ତି ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର, ନା ନା ଏଇଠି ପ୍ରଭୁପାଦ ଦେଇଛନ୍ତି, ପ୍ରଭୁପାଦ ଦଶମ ସ୍କନ୍ଧ 13 ଅଧ୍ୟାୟ ପର୍ଯ୍ୟନ୍ତ ଦେଇଛନ୍ତି ଭାବାର୍ଥ। ତେଣୁ ସେ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁରଙ୍କର ଭାବାର୍ଥକୁ ଉଦ୍ଧାର ହରିବଂଶରେ ବର୍ଣ୍ଣନା କରାଯାଇଛି ଯେ ଯଶୋଦା ଜନ୍ମ କରିଥିଲେ ଦୁଇ ଜଣ ଜାଣ ସନ୍ତାନ ଯାହା କରିଥିଲେ ପ୍ରଥମେ ଭଗବାନ କୃଷ୍ଣ ଭଗବାନ ଆସିଥିଲେ ତାପରେ ଏ କନ୍ୟା ଆସିଥିଲେ କିନ୍ତୁ ସିଏ ଯେତେବେଳେ ଜନ୍ମ ପ୍ରସବ କରୁଥିଲେ ସେହି ସମୟରେ ସିଏ ମଧ୍ୟ ଚେତନାଶୂନ୍ୟ ହୋଇଯାଇଥିଲେ ସେଥିପାଇଁ ସେ ଜାଣିପାରିନଥିଲେ ତାଙ୍କର ଦୁଇଟି ପୁତ୍ର କନ୍ୟା ସନ୍ତାନ ହୋଇଛି ଗୋଟିଏ ସେ ଭାବୁଥିଲେ ତାଙ୍କର ସନ୍ତାନ ହୋଇଛି କିନ୍ତୁ ତାପରେ ଭଗବାନ ବ୍ୟବସ୍ଥାରେ ସମସ୍ତେ ନିଦ୍ରାଭିଭୂତ ହୋଇଯାଇଥିଲେ ସମସ୍ତେ ଶୋଇପଡ଼ିଥିଲେ ତେଣୁ ଆଉ କେହି ଚେତା ନଥିଲେ ସେଠି ମଧ୍ୟ ସେଇ ଅବସ୍ଥା ହେଲା ମଥୁରାରେ ମଥୁରାରେ ଆପରେ ବର୍ଣ୍ଣନା କରାଯିବ ସେମାନେ ମଧ୍ୟ ପ୍ରହରୀମାନେ ସବୁ ଥିଲେ ସେମାନେ ସବୁ ଶୋଇପଡ଼ିଲେ ସମସ୍ତେ ତେଣୁ ମଥୁରା ଏବଂ ବୃନ୍ଦାବନରେ ଭଗବାନ ଯେଉଁ ଜନ୍ମ ଲୀଳା କରିବେ ଏ ହେଉଛି କ'ଣ ସେ ଜାଗାଟା ନାଁ ହେଉଛି ଗୋକୁଳ ମହାବନରେ ସେ ସ୍ଥାନ ଗୋକୁଳ ସେଠି ସମସ୍ତେ ନିଦ୍ରାଭିଭୂତ ହୋଇଯାଇଥିଲେ କେହି ଜାଣିପାରିଲେ ନାହିଁ ଭଗବାନଙ୍କର ବ୍ୟବସ୍ଥା ତେଣୁ ସେ ଆଣିକରି ଆସିଲେ ମଥୁରାରୁ ଆଣିକରି ଆସିଲେ ତାଙ୍କୁ ହସ୍ତରେ ଧରିକିରି ଜଣେ ଗୋଟେ ରହିଛି ଗୋଟେ ଦୋଳା ଭଳି ରହିଛି ସେ ଦୋଳାରେ ରଖିକରି ଗଲେ ଆସିଲେ ଏବଂ ସେହି ସମୟରେ ବୃଷ୍ଟି ହେଉଥିଲା କିନ୍ତୁ ଅନନ୍ତଦେବ ଆମେ କହିଛେ ସେଇଟା ଅନନ୍ତଦେବ ତାଙ୍କର ଉପରେ ଛତା ରୂପରେ ଫଣା ରୂପରେ ରହିଥିଲେ ଫଣା କରିକି ରଖିଥିଲେ କିନ୍ତୁ ବସୁଦେବ ଜାଣିପାରୁନଥିଲେ ଅନନ୍ତଦେବ ତାଙ୍କ ପଛେ ପଛେ ଯାଉଥିଲେ ଏଇଭଳି ଭାବରେ ବସୁଦେବ ତାଙ୍କୁ ଆଣିକରି ଆସିଲେ ଯମୁନା ନଦୀ ଯମୁନାରେ ମଧ୍ୟ ବହୁତ ଭୀଷଣ ବନ୍ୟା ହୋଇଥିଲା ବୋଲି କୁହାଯାଏ ତେଣୁ ସିଏ ଯମୁନା କ୍ରସ୍ କଲେ ଯମୁନାକୁ ପ୍ରବେଶ କଲେ ଏଇଭଳି ଭାବରେ ଯମୁନା ପଥ ଦେଇଦେଲେ ବୋଲି କୁହାଯାଏ ଯେଉଁଭଳି ଭାବରେ ଭଗବାନ ରାମଚନ୍ଦ୍ର ଲଙ୍କାକୁ ବିଜୟ କରିବା ପାଇଁ ଲଙ୍କା ବିଜୟ କରିବା ପାଇଁ ଯାଉଥିଲେ ସେହି ସମୟରେ ସମୁଦ୍ର ଯେଉଁଭଳି ଭାବରେ ପଥ ପ୍ରଦାନ କରିଥିଲେ ଭାଗବତରେ ବର୍ଣ୍ଣନା କରାଯାଇ ଯମୁନା ମଧ୍ୟ ସେଇଭଳି ଭାବରେ ପଥ ପ୍ରଦାନ କଲେ ଭଗବାନଙ୍କୁ ତେଣୁ ଏଇଭଳି ବହୁତ କଥା ରହିଛି ସେଠି ତେଣୁ ଏଇଭଳି ଭାବରେ ତାଙ୍କୁ ଆଣିକରି ଗୋକୁଳରେ ସମସ୍ତେ ନିଦ୍ରାଭିଭୂତ ହୋଇଥିଲେ ତାଙ୍କୁ ନେଇକରି ସେଠି ଶୁଆଇ ଦେଲେ ଯଶୋଦାଙ୍କ ଗୃହରେ ପହଞ୍ଚିଗଲେ ଯଶୋଦା ମଧ୍ୟ ନିଦ୍ରାଭିଭୂତ ହୋଇଥିଲେ ବସୁଦେବ ଆଣିକରି ରଖିଲେ ତାଙ୍କ ପୁତ୍ରକୁ ରଖିଲେ ଏବଂ ସେ କନ୍ୟାକୁ ନେଇକି ପଚାରିଲେ ତେଣୁ ବସୁଦେବ ଯଶୋଦାଙ୍କର ଯେଉଁ ପ୍ରଥମ ପୁତ୍ର ଥିଲା ସେ ପୁତ୍ରକୁ ସେ ଦେଖିପାରିନଥିଲେ ବସୁଦେବ ଏ ଭଗବାନଙ୍କର ଦିବ୍ୟ ଲୀଳା ସବୁ ରହିଛି ଏଟାକୁ ସାଧାରଣ ଲୋକମାନେ ବୁଝିପାରିବେ ନାହିଁ ଯେଉଁମାନେ ଭଗବାନ ଭକ୍ତ ସେମାନେ ବୁଝିପାରିବେ ତେଣୁ ସେ ପୁତ୍ର ଏ ବସୁଦେବଙ୍କ ପୁତ୍ର ଏ ଦୁଇଜଣ ମିଶିକରି ଏକ ହେଇକି ଲୀଳା କଲେ 11 ବର୍ଷ କାଳ ଲୀଳା କରିବେ ତାପରେ ସେ ଯିବେ ମଥୁରାକୁ ଯିବେ ମଥୁରାକୁ ଯେତେବେଳେ ଅକ୍ରୁଡ଼ ଆସିବେ ସେ ଯିବେ ସେହି ସମୟରେ ଯେଉଁ ନନ୍ଦଙ୍କର ପୁତ୍ର ସେ ସେଇଠି ରହିବେ ବୃନ୍ଦାବନରେ ରହିବେ ଭଗବାନ ବୃନ୍ଦାବନ ତ୍ୟାଗ କରି କୁଆଡ଼େ ଯାଆନ୍ତି ନାହିଁ ବୃନ୍ଦାବନ ପରିତ୍ୟଜ୍ୟ ପାଦମ ଏକମ୍ ନଗଚ୍ଛନ୍ତି ବୋଲି କୁହାଯାଏ ଭଗବାନଙ୍କର ଲୀଳା ଏଇଟା ବୃନ୍ଦାବନ ଥାଇକରି ମଧ୍ୟ ସେ ଅପ୍ରକଟ ଲୀଳା କରୁଥିଲେ ଇଏ ହେଉଛି ଭଗବାନ ଦିବ୍ୟତା ସମସ୍ତେ ବୁଝିପାରିବେ ନାହିଁ ଏସବୁ ଲୀଳାକୁ ତେଣୁ ଇଏ ହେଉଛି ବହୁତ ଗୂଢ଼ ଲୀଳା ଯାହା ହଉ ଏହିଭଳି ଭାବରେ ବସୁଦେବ ତାଙ୍କର ପୁତ୍ରଙ୍କୁ ସେଠି ରଖିକରି ସେ କନ୍ୟାକୁ ନେଇକରି ଗଲେ କନ୍ୟାକୁ ନେଇକରି ଗଲେ ଆଣିକି ଆସିକରି ଯେତେବେଳେ ମଥୁରାରେ ପ୍ରବେଶ କରିକିରି ସେ ବନ୍ଦୀଶାଳାରେ ପ୍ରବେଶ କଲେ ତାପରେ ସେ ପୁଣି ସବୁ ବନ୍ଦୀ ସବୁ କବାଟ ଫବାଟ ସବୁ ବନ୍ଦ ହୋଇଗଲା ତାଲା ପଡ଼ିଗଲା ନନ୍ଦଙ୍କର ଗୋଡ଼ରେ ବେଣୀ ପଡ଼ିଗଲା ସେ ଯେଉଁ ବନ୍ଧା ହୋଇଥିଲେ ସେସବୁ ପଡ଼ିଗଲା ଏବଂ ସେହି ସମୟରେ କନ୍ୟାଟି କୁଆଁ କୁଆଁ କାନ୍ଦିବା ପାଇଁ ଆରମ୍ଭ କଲା ଯେତେବେଳେ କାନ୍ଦିବା ପାଇଁ ଆରମ୍ଭ କଲା ସେହି ସମୟରେ ସମସ୍ତଙ୍କ ନିଦ ଭାଙ୍ଗିଲା ପ୍ରହରୀମାନେ ଯାଇକରି ସାଙ୍ଗେ ସାଙ୍ଗେ ଖବର ଦେଲେ ଆଜ୍ଞା ବସୁଦେବଙ୍କର ଅଷ୍ଟମ ଗର୍ଭ ଜାତ ହେଇଛି କହିକିରି କଂସ ତ ଶୋଇପାରୁନଥିଲେ ରାତିରେ ଯେତେବେଳେ ଖବର ପାଇଲା ସାଙ୍ଗେ ସାଙ୍ଗେ ଧାଇଁଲା ହତ୍ୟା କରିବା ପାଇଁ ଏସବୁ ପରେ ବର୍ଣ୍ଣନା କରାଯିବ ତେଣୁ ଯେହେତୁ ଯାହା ପୂର୍ବ ରାତ୍ରିରେ ବର୍ଷା ହୋଇଥିଲା କଂସ ରାଜ ରାସ୍ତାରେ ନ ଯାଇକରି ସର୍ଟକଟ୍ ରାସ୍ତାରେ ଯିବା ପାଇଁ ଯାଇଥିଲା ଆଚାର୍ଯ୍ୟମାନେ କହନ୍ତି ସେହି ସମୟରେ ତାଙ୍କର ଗୋଡ଼ ସବୁ ଖସିକି ବହୁତ ଦୁଇ ତିନି ଥର ତଳେ ପଡ଼ିଯାଇଥିଲା ଏବଂ ତଥାପି ସେ ଧାଉଁଥିଲା ହତ୍ୟା କରିବା ଶତ୍ରୁକୁ ହତ୍ୟା କରି ଭଗବାନ ତାଙ୍କର ଶତ୍ରୁ ଏଇଭଳି ଭାବରେ ସବୁ ଲୀଳା ରହିଛି କଂସ ଯାଇକରି ତାପରେ କିନ୍ତୁ କନ୍ୟାଙ୍କୁ ଯେତେବେଳେ ହତ୍ୟା କରିବା ପାଇଁ ବସିବ ସେହି ସମୟରେ କନ୍ୟାଟି ତାଙ୍କ ହାତରୁ ଚାଲିଯାଇକରି ମାରିଯାଇ ଦୁର୍ଗା ରୂପରେ ଆବିର୍ଭାବ ହେବେ। ଦୁର୍ଗା ରୂପେ ଆବିର୍ଭାବ ହେବେ ସେତେବେଳେ କଂସ, କଂସଙ୍କର ଇଏ ହେଉଛନ୍ତି ଇଷ୍ଟ ଦେବୀ, କନିଷ୍ଠ ଦୁର୍ଗାଙ୍କୁ ପୂଜା କରୁଥିଲେ, ତେଣୁ ଦୁର୍ଗାଙ୍କୁ ପୂଜା କଲେ ଭାଗବତ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି ଗୁଡ଼ ଫର୍ଚ୍ୟୁନ୍, ତାଙ୍କର କ'ଣ ବହୁତ ସୌଭାଗ୍ୟ ସେମାନେ ପ୍ରାପ୍ତ ହେବେ। ତେଣୁ ଦୁର୍ଗା ଦେବୀ ଯେତେବେଳେ ତାଙ୍କ ଆରାଧ୍ୟ ଦେବୀ ଦେଖିଲେ ସେତେବେଳେ ସେ ତାଙ୍କୁ ପ୍ରଣାମ କଲେ। ସେ ଦୁର୍ଗା କହିଲେ ତମେ ଏ ଯେଉଁ ତୋର ଯେଉଁ ଅଷ୍ଟମ ଗର୍ଭ ସେ ଅନ୍ୟ ସ୍ଥାନରେ ଜନ୍ମ ନେଇସାରିଛି, ତୁ ଏଇ ଯେଉଁ ସବୁ ବିଭିନ୍ନ ପ୍ରକାର ଅତ୍ୟାଚାର କରୁଛୁ ସେ ବନ୍ଦ କର। ଏସବୁ କହିକିରି ଦୁର୍ଗା ଦେବୀ ତିରୋହିତ ହୋଇଗଲେ। ତେଣୁ ସେହି ସମୟରେ କଂସ ଯାଇକରି ବସୁଦେବ ଦେବୀଙ୍କ ପାଖରେ କ୍ଷମା ପ୍ରାର୍ଥନା କରିବେ, ଏସବୁ ଲୀଳା ସବୁ ବର୍ଣ୍ଣନା କରାଯିବ। ଏଇଭଳି ଭାବରେ ଏ ଶ୍ଳୋକଟି ରହିଛି, ଆମେ କଥା ବୁଝିଥାନ୍ତ। ଜୟ ଶ୍ରୀ ଭାଗବତ କି ଜୟ ଶ୍ରୀ ଗୋପା ନାରାଜ କି ଜୟ ଶ୍ରୀ ଗୁରୁଦେବ କି ସମ୍ବେଦ ଗୌର ଭକ୍ତ କି ଦାୟ ଗୌର ପ୍ରମାନନ୍ଦେ।